ସମସ୍ତଙ୍କୁ ମୋର ନମସ୍କାର। ମୁଁ ମହେଶ୍ୱର ମାର୍ଲି, ଲକ୍ଷ୍ମୀପୁର ସାନ୍ତାଳ ବସ୍ତିର ମୁଁ ଜଣେ, ଆଉ SDA 11 ଜଣିଆ କମିଟିର ମୁଁ ଜଣେ ମେମ୍ବର ଅଛି। ଆଉ 30 ବର୍ଷ ପାଖାପାଖି ଆମେ ରହି ଆସିଲୁ, ଏଇଟା ଆମେ ଅଙ୍ଗେ ଅଙ୍ଗେ ଲିଭେଇ ଆସିଛୁ। ଯାହାକି ମୁଁ ବୁଝିପାରୁଛି ମୋ ଇଏରେ, ଯେତିକି ମୁଁ ବୁଝିଛି, ଜଳ ହିଁ ଜୀବନ ଯେଉଁଟା କହୁଛନ୍ତି, ତାକୁ ମୁଁ ହୃଦୟଙ୍ଗମ କରିଛି, ତାକୁ ସାମ୍ନାରୁ ଦେଖିଛି। ଯେଉଁ ଭଳିଆ ପାଣି ଆମମାନଙ୍କ ପାଇଁ ଦରକାର, ଆମେ ଏଇଠି ଆସିକରି ପ୍ରଥମେ ରହିଲୁ, 2ଟା ଘରୁ ଆମ ଆରମ୍ଭ ହୋଇଛି, ଆଉ ଆଜି ଏଇଟା ଆମର 100ରୁ ଅଧିକ ବାସିନ୍ଦା ଆମେ ରହୁଛୁ। 100 ଘରରୁ ଅଧିକ ହୋଇଯିବେ, ତ ପର୍ଟିକୁଲାର ତ ମୁଁ କହିପାରୁନି, ତଥାପି ଆମେ 100ରୁ ଉର୍ଦ୍ଧ ଅଛୁ। ଯେଉଁ ପାଣି, ପାଣି ଗୋଟେ ବିଷୟ ଆମମାନଙ୍କ ପାଇଁ, ଏଇଟା ବର୍ତ୍ତମାନ ଆମେ ଯେଉଁ ପାଉଛୁ ଏଇ 24 ଘଣ୍ଟିଆ ପାଣି, ଏଇଟାର ଆରମ୍ଭ କହିଲେ ପୁରା ଆମ ଦେହ ଶୀତେଇ ଯାଉଛି। ପାଣି ପାଇଁ ଅନେକ ସମୟରେ ମୁଁ ମାଆଙ୍କ ଆଖିର ଲୁହ ଦେଖିଛି, ସକାଳୁ ବାହାରିଗଲେ ପାଣି ପାଇଁ, କେତେବେଳକୁ ଫେରିବା ତାର କିଛି ଗ୍ୟାରେଣ୍ଟି ନଥାଏ। ଆମେ ଯାଇକରି ଆଣୁଥିଲୁ ପାଣି ସାଇକେଲରେ, ମୁଣ୍ଡରେ ବୋହିକରି ମାଆମାନେ, ମୁଣ୍ଡରେ ଗୋଟେ, କାଖରେ ଗୋଟେ, ତା ସାଙ୍ଗରେ ଆହୁରି ଯାହା ଯଦି ବାଲ୍ଟି ଥିବ, ବାଲ୍ଟିକୁ ବି ତାକୁ ସାଙ୍ଗରେ ଧରିକି 3-3ଟା ଜିନିଷ ବାଲାନ୍ସ କରିକି ମୁଣ୍ଡେଇକିରି ତାକୁ ଆଣୁଥିଲେ। ଆମେ ଯାଇକରି ଆଣୁଥିଲୁ ପାଣି ଆମର ବିହାରରେ। ଏବେ ବି ଆପଣ ଦେଖିପାରୁଥିବେ କି ସେଇଠି ଆପଣ ଖୋଜିଲେ ବି ସେଇଟା ମିଳିବ। ଆମର ଯେଉଁ ଚାବି ଅଛି, ସବୁଆଡ଼ର ପାଣିକୁ କଣ୍ଟ୍ରୋଲ କରିବା ପାଇଁ ଚାବିରୁ ପାଣି ଲିକେଜ୍ କରେ ସେଇଠୁ। ସେଇଟା ବି କେଉଁ ଭଳିଆ, କେତେବେଳେ ଗାଡ଼ି ହେଇକରି ଉପରକୁ ବାହାରୁଥିବ, ତ କେତେବେଳେ ଜଷ୍ଟ ଯଦି କାମ ହୋଇଥିବ ତ ସେଇଟା ଉପରକୁ ନ ଯାଇକରି ସେ ଚାବିରୁ ତଳକୁ ଲିକେଜ୍ କରୁଥିଲା। ଆମେ ସେଇଠୁ ଓଦା ହେଇକିରି କେତେବେଳେ ତ କେତେବେଳେ ଏମିତି ଭଲରେ ବି ଆମେ ଆଣୁଥିଲୁ। ତାପରେ ଆମର ହେଲା ନାଲକୋ ଛକରେ, ନାଲକୋ ଛକରେ ଏବେ ବି ଆପଣ ଦେଖିବେ ଆମର ଯେଉଁଟା ହେଇଛି କଳିଙ୍ଗ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ ପାଖରେ ଅନେକ ସମୟରେ ପାଣି ଲିକେଜ୍ କରେ, ଆମେ ତାକୁ ବି ଆଣୁଥିଲୁ। ସେଇଠି ବି ସେଇଭଳିଆ ଯଦି ପିଚକାରି ମାରିଲା, ଆମେମାନେ ସମସ୍ତେ ଓଦା ହେଇକିରି ଆଣୁଥିଲୁ। ଯଦି ଭାଗ୍ୟବଶତଃ ଟିକିଏ କାମ ହେଇଯାଇଥିବ, ଟିକିଏ କାମ ପାଣି କମ୍ ଲିକେଜ୍ କରିବ, କିନ୍ତୁ ସେଇଟା ଟିକିଏ ସୁରୁଖୁରୁରେ ଆମେ ତାକୁ ଆଣୁଥିଲୁ। ତାପରେ ଆମର ଜାପ ବିହାର ହେଲା, ଜାପ ବିହାର ତାଙ୍କର କମ୍ପାଉଣ୍ଡ ଭିତରୁ ବାହାରକୁ ଆମର ସେଠିକାର ବସ୍ତିମାନଙ୍କ ପାଇଁ ପାଣିର ଗୋଟେ ପାଇପ କନେକ୍ସନ୍ ବାହାରକୁ ଦେଇଥିଲେ। ସେଇଟା 2 ଟାଇମ୍ ଛଡ଼ା ହେଉଥିଲା ଘଣ୍ଟେ ଲେଖା, ତ ଯେତିକି ଯିବ ସେତିକି ପାଇଲେ ଫେର ଲାଇନ୍ରେ ଯେଉଁ ଆମର ଡେକ୍ଚି ହେଲା, ବାଲ୍ଟି ହେଲା, କଣ୍ଢା ହେଲା, ସେଇଟା ଲାଇନ୍ ହେଇକିରି ଯିବ। ଯେତିକି ପର୍ଯ୍ୟନ୍ତ ବର୍ତ୍ତମାନ ଗଲା, ଫେର ଉପରଗୁଡ଼ାକୁ ଛାଡ଼ିଲେ ସେଇଠୁ ଫେର ଆଗକୁ ଯିବ। ଏମିତି ଲାଇନ୍ କରିକି ସେଇଠୁ ଆମେ ଆଣୁଥିଲୁ। ତାରି ଭିତରୁ ବି ଯଦି ଆମେ ଧରା ପଡ଼ିଯାଉଥିଲୁ, ଏମାନେ ବାହାରୁ ଆସିଛନ୍ତି, ସେମାନେ ବି ଆମକୁ ଅନେକ ସମୟରେ ବାହାର କରିଦେଉଥିଲେ, ପାଣି ଦେଉନଥିଲେ। ଯଦି ଏଇଠୁ ଆମକୁ ତଡ଼ିଦେଲେ ନାଲକୋ ଛକରୁ, ଆମେ ଫେର ଯିବା ଜାପ ବିହାରକୁ। ଫେର ଜାପ ବିହାରରେ ଯଦି ସେଭଳିଆ ଆମେ ଧରା ପଡ଼ିଗଲୁ, ଆମେ ଯାଉଥିଲୁ ରେଣ୍ଟାଲ ଭିତରକୁ, ଆମର ଯେଉଁ ରେଲୱେ ରେଣ୍ଟାଲ ଯେଉଁଟା ଏବେ ହେଇଛି ଆମର ରେଳ ବିହାର, ତା ଭିତରକୁ ଯାଉଥିଲୁ। ସେଠି ବି ଅନେକ ସମୟରେ ସହଯୋଗ କରନ୍ତି, ଦିଅନ୍ତି, କେତେ ସମୟରେ ଏମିତି ଆମକୁ ତଡ଼ି ଦିଆଯାଏ, ଦିଆଯାଏନି। ତ ସେସବୁକୁ ଆମେ କିଛି ମନେ ନ କରିକି ଆମ ଜୀବନକୁ ବଞ୍ଚାଇବା ପାଇଁ, ମନ୍ଦେ ପିଇବା ପାଇଁ, ଖାଇବା ପାଇଁ, ଆମର ନିତ୍ୟକର୍ମ ହେଲା, ଆମର ଗାଧେଇବା ପାଇଁ ଟିକେ, ଏଇଭଳିଆ ସବୁ ଆମର ମାଆମାନେ, ଆମ ବାପାମାନେ, ଆମେମାନେ ବି ଯେଉଁମାନେ ପାରୁଥିଲୁ, ଆମେମାନେ ବି ଆଣୁଥିଲୁ ବହୁତ କଷ୍ଟରେ। ଯେଉଁଠି ଗୋଟେ ଯେଉଁଟା କୁହାଯାଏ ଆମ ଇଏରେ, ସାଧାରଣ କଥାରେ, ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ଆମେ ସେତେବେଳେ ଯେଉଁଭଳିଆ ପାଉଥିଲୁ ପାଣି, ଯେଉଁଭଳିଆ ହଇରାଣ ହରକତ ହେଇକିରି, ଆମେ ସେଇଟା ଜାଣିଛୁ। ସେ କଥା ମନେ ପଡ଼ିଲା ବେଳକୁ ଏବେ ବି ଆଖି ଛଳ ଛଳ ହେଇଯାଏ, ଦେହ ଶିହରି ଉଠେ। ରାସ୍ତାରେ ଯଦି ବାଟରେ ଟିକିଏ ଯାଉଥିବ, ସିଏ ପାଣି ମାଗିଦେଲେ ଆମକୁ ଏତେ ସଙ୍କୋଚ ଲାଗୁଥିଲା, ମାନେ ଦବା କି ଦବାନି, ତାକୁ ଦେଇଦେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆମର କିଛି ଅସୁବିଧା ହେଇଯିବ କି, ଆମେ ତାକୁ ଦେଇଦେଲେ ଆମ ବେଳକୁ ନିଅଣ୍ଟ ହେଇଯିବା କି? ମାନେ ଦୁଇ ଦିନରେ ତିନି ଦିନରେ ଦିନେ ଛାଡ଼ି ଆମେ ଏମିତି ଗାଧୋଉଥିଲୁ, ଗାଧୋଇବା ବି ପାଉନଥିଲୁ, ଆଉ ଯେତେବେଳେ ବି ପାଉଥିଲୁ ସେଇଟା ବି ଆମକୁ ସଫିସିଏଣ୍ଟ ହେଉନଥିଲା, ଯାହା ଯେତିକି ଯେମିତି ହେଉଥିଲା। ତ ସେଇ ସେତିକିରେ ଲୁଗାକୁ ବି ଆମେ ନ ଅଖାଡ଼ିକି ତାକୁ ସେଇ ସେତିକି ଯେତିକି ହେଲା ଗାଧେଇଲା ବେଳେ ଯେତିକି ଓତା ହେଲା ଲୁଗା ସେଇ ସେତିକି ତାକୁ ଆମେ ଫେରେ ମଡ଼ି ମାଡ଼ି ତାକୁ ଶୁଖେଇକିରି ଆମେ ରଖୁଥିଲୁ। ତ ସେଇ ସମୟରେ ଆମେ କେଉଁ ଭଳିଆ କଷ୍ଟ କରିକି ଥିଲେ, ଏବେ ଯଦି ଆମର ହେଇଛି ଏଇଟା ଯେଉଁ 24 ଘଣ୍ଟା ଭରରେ ଆମର 8-10 ଘଣ୍ଟା 12 ଘଣ୍ଟା ଏମିତି ମିଳୁଛି ପାଣି, ଯଦି ଆମେ ବି ୟାକୁ ଯଦି ସବୁଦିନ କେମିତି ଆଗକୁ ବଞ୍ଚିବା ଭଲରେ ରହିବା ଏଇଟାକୁ ଯଦି ନ କରିକି ଆମେ ଯଦି ପାଣିକୁ ଅଦରକାର ମନେ କରି ଆମେ ତାକୁ ଯଦି ପକାଇଦେବା, ତାକୁ ବନ୍ଦ ନ କରିବା, କେଉଁଠି ପାଣି ବୋହିଯାଉଥିଲେ ପାଣି କର୍ମଚାରୀମାନଙ୍କୁ ନ ଜଣାଇକିରି ଆମେ ଚୁପଚାପ ହେଇକି ରହିଯିବା, ଏଗୁଡ଼ାକ ଯେମିତି କରିବାନି। ଜଳର ଆବଶ୍ୟକତା ବହୁତ ଅଛି।